ମୋ ନାଁ ସାକମ୍ବରୀ ଜାନି, ଗ୍ରାମ ରାଇଖଲ, ପଞ୍ଚାୟତ ଦୁଧିପଡ଼ା, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ମଣ୍ଡା ସନ୍ତୁଳା କିପରି କରିବେ, ସେଇଟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କେମିତି କମ୍ ସମୟରେ କରିପାରିବେ? ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ, ଲଙ୍କା ସୋରିଷ ପିଆଜ ଦେଇ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ। କଟା ହେଇଥିବା ମଣ୍ଡାକୁ ଆପଣ ଛୋଟ ଛୋଟ କରି କାଟିଥିବା ମଣ୍ଡାକୁ ସେଥିରେ ପକାଇ ଦିଅନ୍ତୁ। ପକାଇ ସାରିବା ପରେ ତାକୁ ଟିକେ ହଳଦୀ ଲୁଣ ଦେଇ ତାପରେ ତାଙ୍କୁ ଟିକେ ଭାଜି ଦିଅନ୍ତୁ। ଭାଜି ସାରିବା ପରେ ସେଥିରେ ଟିକେ ପାଣି ଅଳ୍ପ ପାଣି ଦେଇ ସିଝାଇ ଦିଅନ୍ତୁ। ସିଝାଇ ସାରିଲା ପରେ ଆପଣ ସେଟା ଖାଆନ୍ତୁ। ଖାଇଲେ ଆପଣଙ୍କର ରକ୍ତ ହବ, ଆପଣଙ୍କୁ ବହୁତ ଭଲ ଲାଗିବ, ଆଉ ସେଇଟା ବି କମ୍ ସମୟରେ ରେସିପି। ଧନ୍ୟବାଦ।